ओम शांति। जीरो साकार महावीस प्राप्त ओम शांति पाप दादा। बाबा बोले मीठे बच्चे चैरिटी बिगिन्स एट होम अर्थात पुण्य कर्म प्रथमे निज घर आरंभ हुए। प्रथमे निजे आत्म अभिमानी हेबापाई परिश्रम कर तापरे अन्य मानको कह निज को आत्मा मने करे आत्मा मानको ज्ञान सुना तेबे ज्ञान तरबारी धार आसी। प्रश्न संगम युगरे केउ दुईटी कथा उपरे परिश्रम करिबा द्वारा सत्ययुगी सिंहासन मालिक होइजिबो तर दुख सुख निंदा स्तुति रे समान स्थिति रहु। एही भली अभ्यास कर केही जदि किछि ओलटा सीधा कहिले बा क्रोध करिले तुमे चुप होई जाओ केबे भी मुख द्वारा ताली बजाओ नहीं। दुई आखि को सिविल अर्थात निर्विकारी कर विकारी दृष्टि बिल्कुल समाप्त होई जाओ। आमे समस्ते आत्मा भाई भाई अटु निज को आत्मा मने करी अन्य मानको ज्ञान दियो आत्मा अभिमानी हेबार परिश्रम कर तेबे सत्ययुगी सिंहासन मालिक होइजिव। संपूर्ण पवित्र आत्मा माने ही सिंहासन अधिकारी हेबे। ओम शांति। आत्मिक पिता आत्मिक संतान मानक सहित कथा हेउछन्ति। तुमे आत्मा मानको एही तृतीय नेत्र मिलिछि जहाको ज्ञानर नेत्र मध्य कहा जाय द्वारा तुम्हें निजर भाई भाई को देखु तेणु यह बुद्धि द्वारा बुझुचना जेबे आमे भाई भाई को देखिबा तेबे कर्म इंद्रिया माने चंचल हलचल हेबे नहीं। आउ ए परी अभ्यास करी करी जेउ आखि विकारी होई जाय छी ताहा निर्विकारी होई जीवो। बाबा कहुछन्ते विश्वर मालिक हेबा पई परिश्रम तो करबा को पड़िबो ना तेणु वर्तमान एही परिश्रम कर परिश्रम करिबा पई बाबा नुआ नुआ गुह पॉइंट्स मान सुनाउ छंती ना तेणु एबे निज को भाई भाई बोली बुझी ज्ञान देवार अभ्यास करिबा को हेबो। पुणी जेउ गायन रहिछि जे यू आर ऑल ब्रदर्स आमे समस्ते भाई भाई प्रकृतरे होइजिव। एबे तुमे सतरे भाई भाई अट काहेकि ना बाबांकु जानिछ बाबा तुम मानक सहित सेवा करुछंती साहस पिलामानंकर साहाज्य बाबांकर तेणु बाबा आसी सेवा करिबा पई एही साहस देउछंती तेणु एहा सहज हेला ना तेणु प्रत्येह एहा को अभ्यास करिबा को हेबो जे अलसुआ हेबा अनुचित। एही नुआ नुआ पॉइंट पिलामानंकु मिलुछ पिलामाने जानिछंती जे आम आत्मा भाई मानंकु बापा पढ़ाउछंती आत्मा माने पढ़ुछंती एहा आत्मिक ज्ञान अटे एहाकु आध्यात्मिक ज्ञान मध्य कहा जाउछ। केवल वर्तमान समय रे एही आत्मिक ज्ञान आत्मिक पितांक ठारु मिलुछ काहेकि ना बाबा संगम जुगरे ही आसुछंती जेतेबेले कि सृष्टि बदलुछि सृष्टि बदलिबा समय रे ही एही आत्मिक ज्ञान मिलुछि। बाबा आसी एही आत्मिक ज्ञान देउछंती जे निजकु आत्मा बोली भाव आत्मा अशरीर आसीथिला एठारे पुणी अशरीर धारण करिछि आरंभरु वर्तमान पर्यंत आत्मा चौरासी जन्म नेइछि किंतु क्रम अनुसारे जिए जेपरी आसीथिबे से सेहीपरी ही ज्ञान जोगरे मेहनत करिबे। पुणि देखिबाकु मिलुछि जे जिए जेपरी कल्प पूर्वरु परिश्रम करिथिले पुरुषार्थ करिथिले सेमाने एबे मध्य सेहीपरी परिश्रम करुछन्ति निज पई परिश्रम करिबाकु हेबो अन्य काहा पई तो करिबाकु हुए नाही तेणु निजकु ही आत्मा बोली भाबी निज पई परिश्रम करिबाकु हेबो अन्य किए कौन करुछि सेथिरे आमर कौन जाउछि। चैरिटी बिगिन्स एट होम अर्थात हम प्रथमे निज को परिश्रम करिबा को हेबो परे अन्य भाई को कहिबो जेबे तुमे निज को आत्मा बोली भाबी आत्मा को ज्ञान देब तेबे तुम ज्ञान तरबारी रे धार रहिबो मेहनत तो लागिबो ना तेणु निश्चय किछि ना किछि सहन करिबा को पड़ुछि। वर्तमान समय रे दुख सुख ମାନ ଅପମାନ ନିନ୍ଦା ସ୍ତୁତି ଏସବୁ ଅଳ୍ପ ବହୁତ ସହ୍ୟ କରିବାକୁ ପଡୁଛି। ତେଣୁ ଯେତେବେଳେ କେହି ଓଲଟା ସିଧା କହୁଛି ଚୁପ୍ ହୋଇଯାଅ, କେହି ଯଦି ଚୁପ୍ ହୋଇଯାଏ ତେବେ ଅନ୍ୟ ଜଣେ କ୍ରୋଧ କରିପାରିବ ନାହିଁ। ଯଦି କେହି କଥା କହୁଛି ଏବଂ ଅନ୍ୟ ଜଣେ ମଧ୍ୟ କଥା କହିଲେ ତେବେ ମୁଖର ତାଳି ବାଜି, ଜଣେ ଯଦି ମୁଖର ତାଳି ବଜାଇଲା ଏବଂ ଅନ୍ୟ ଜଣେ ଶାନ୍ତ ରହିଲେ ତେବେ ସବୁ ଚୁପ୍। ବାସ୍ ଏହି କଥା ବାବା ଶିଖାଉଛନ୍ତି। ଦେଖ, କେବେ କେହି କ୍ରୋଧ କଲେ ଚୁପ୍ ହୋଇଯାଅ, ଛୋଟ ତାହାର କ୍ରୋଧ ଶାନ୍ତ ହୋଇଯିବ, ତାଳି ବାଜିବ ନାହିଁ। ଯଦି ତାଳି ସହିତ ତାଳି ବାଜିଲା ତେବେ ଗଡ଼ବଡ଼ ହୋଇଯିବ। ସେଥିପାଇଁ ବାବା କହୁଛନ୍ତି, ହେ ସନ୍ତାନମାନେ, କେବେ ହେଲେ ଏହି କଥାରେ ତାଳି ବଜାଅ ନାହିଁ, ନା ବିକାରର, ନା କାମର, ନା କ୍ରୋଧର ତାଳି ବଜାଅ। ପିଲାମାନଙ୍କୁ ପ୍ରତ୍ୟେକଙ୍କର କଲ୍ୟାଣ କରିବାକୁ ହେବ। ଏତେ ସବୁ ଯେଉଁ ସେଣ୍ଟର ଖୋଲା ହୋଇଛି କ'ଣ ପାଇଁ? କଳ୍ପ ପୂର୍ବରୁ ମଧ୍ୟ ଏପରି ସେଣ୍ଟର ସ୍ଥାପିତ ହୋଇଥିବ। ଦେବତାମାନଙ୍କର ମଧ୍ୟ ଦେବତା ବାବା ଦେଖୁଛନ୍ତି ଯେ ବହୁତ ସନ୍ତାନମାନଙ୍କର ସେଣ୍ଟର ଖୋଲିବାର ସୌକ ରହିଛି। କହୁଛନ୍ତି, ମୁଁ ସେଣ୍ଟର ଖୋଲିବି, ଖର୍ଚ୍ଚ ମଧ୍ୟ ବହନ କରିବି। ତେଣୁ ଦିନକୁ ଦିନ ଏହିପରି ହୋଇ ଚାଲିବ। କାହିଁକି ନା ଯେତେ ବିନାଶର ଦିନ ନିକଟତର ହେବ, ସେତେ ପୁଣି ଏହି ସେବାର ସୌକ ବଢ଼ି ଚାଲିବ। ଏବେ ବାପଦାଦା ଉଭୟ ଏକତ୍ର ଅଛନ୍ତି, ତେଣୁ ପ୍ରତ୍ୟେକଙ୍କୁ ଦେଖୁଛନ୍ତି ଯେ କ'ଣ ପୁରୁଷାର୍ଥ କରୁଛି, କ'ଣ ପଦ ପାଇବେ, କାହାର ପୁରୁଷାର୍ଥ ଉତ୍ତମ, କାହାର ମଧ୍ୟମ, କାହାର କନିଷ୍ଠ ଅଟେ, ତାହା ତ ଦେଖୁଛନ୍ତି। ଶିକ୍ଷକ ମଧ୍ୟ ସ୍କୁଲରେ ଦେଖିଥାନ୍ତି ଯେ ଛାତ୍ର କେଉଁ ବିଷୟରେ ଉପର ତଳ ଅଟନ୍ତି। ତେଣୁ ଏଠାରେ ମଧ୍ୟ ସେହିପରି ହେଉଛନ୍ତି। କେତେକ ସନ୍ତାନ ଭଲ ଭାବରେ ଧ୍ୟାନ ଦେଉଛନ୍ତି, ତେଣୁ ନିଜକୁ ଉଚ୍ଚ ବୋଲି ଭାବୁଛନ୍ତି, କୌଣସି ସମୟରେ ପୁଣି ଭୁଲ କରୁଛନ୍ତି, ବାବାଙ୍କୁ ମନେ ପକାଉ ନାହାନ୍ତି, ତେଣୁ ନିଜକୁ କମ୍ ବୋଲି ଭାବୁଛନ୍ତି। ଆ ସ୍କୁଲ ଅଟେ ନା? ପିଲାମାନେ କହୁଛନ୍ତି, ବାବା ଆମେ କେବେ କେବେ ବହୁତ ଖୁସିରେ ରହୁଛୁ, କେବେ ପୁଣି ଖୁସି କମ୍ ହୋଇଯାଉଛି। ତେଣୁ ବାବା ଏବେ ବୁଝାଉଛନ୍ତି ଯେ ଯଦି ଖୁସିରେ ରହିବାକୁ ଚାହୁଁଛ ତେବେ ମନମନା ଭାବ, ନିଜକୁ ଆତ୍ମା ବୋଲି ଭାବ ଏବଂ ବାବାଙ୍କୁ ମଧ୍ୟ ମନେ ପକାଅ। ସମ୍ମୁଖରେ ପରମାତ୍ମାଙ୍କୁ ଦେଖ, ସେ ଅକାଳ ତଖତରେ ବସିଛନ୍ତି। ସେହିପରି ଭାଇମାନଙ୍କ ଆଡ଼କୁ ମଧ୍ୟ ଦେଖ, ନିଜକୁ ଆତ୍ମା ଭାବି ଭାଇମାନଙ୍କ ସହିତ କଥା ହୁଅ। ଭାଇକୁ ମୁଁ ଜ୍ଞାନ ଦେଉ, ଭଉଣୀ ନୁହେଁ ଭାଇ, ଭାଇ ଆତ୍ମାମାନଙ୍କୁ ଜ୍ଞାନ ଦେଉଛି। ଯଦି ଏହି ଅଭ୍ୟାସ ତୁମର ହୋଇଯିବ ତେବେ ତୁମର ଯେଉଁ ବିକାରୀ ଦୃଷ୍ଟି ରହିଛି, ଯାହା ତୁମକୁ ଧୋକା ଦେଉଛି, ତାହା ଧୀରେ ଧୀରେ ବନ୍ଦ ହୁଏ। ଆତ୍ମା ଆତ୍ମା ମଧ୍ୟରେ କୁଦୃଷ୍ଟି ରହିପାରିବ ନାହିଁ। ଦେହ ଅଭିମାନ ଆସିଲେ ତଳକୁ ଖସି ଯାଉଛନ୍ତି। ଅନେକ କହୁଛନ୍ତି, ବାବା ମୋର ଦୃଷ୍ଟି ବିକାରୀ ହୋଇଯାଉଛି। ଆଚ୍ଛା, ବିକାରୀ ଦୃଷ୍ଟିକୁ ଏବେ ନିର୍ବିକାରୀ ଦୃଷ୍ଟି କର। ବାବା ଆତ୍ମାକୁ ତୃତୀୟ ନେତ୍ର ଦେଇଛନ୍ତି। ତୃତୀୟ ନେତ୍ର ଦ୍ୱାରା ଦେଖିଲେ ତୁମର ଦେହକୁ ଦେଖିବାର ଅଭ୍ୟାସ ତୁଟିଯିବ। ବାବା ପିଲାମାନଙ୍କୁ ନିର୍ଦ୍ଦେଶ ତ ଦେଉଛନ୍ତି, ଏହା ବ୍ରହ୍ମାଙ୍କୁ ମଧ୍ୟ ସେହିପରି କହୁଛନ୍ତି। ଏହି ବାବା ମଧ୍ୟ ଦେହ ମଧ୍ୟରେ ଆତ୍ମାକୁ ଦେଖୁଛନ୍ତି, ତେଣୁ ଏହାକୁ ହିଁ ରୁହାନୀ ଜ୍ଞାନ ବୋଲି କୁହାଯାଉଛି। ଦେଖ, ପଦ କେତେ ଉଚ୍ଚ ପାଉଛ, ଏହା ବହୁତ ଉଚ୍ଚ ପଦ ଅଟେ, ତେଣୁ ସେହିପରି ପୁରୁଷାର୍ଥ ମଧ୍ୟ କରିବା ଉଚିତ। ବାବା ମଧ୍ୟ ବୁଝାଉଛନ୍ତି ଯେ କଳ୍ପ ପୂର୍ବ ଭଳି ସମସ୍ତଙ୍କର ପୁରୁଷାର୍ଥ ଚାଲିବ, କେହି ରାଜାରାଣୀ ହେବେ, କେହି ପ୍ରଜା ହୋଇଯିବେ। ତେଣୁ ଯେତେବେଳେ ଏଠାରେ ବସି ଯୋଗ କରାଉଛ ସେତେବେଳେ ନିଜକୁ ଆତ୍ମା ଭାବି ଅନ୍ୟର ଭୃକୁଟିରେ ମଧ୍ୟ ଆତ୍ମାକୁ ଦେଖ, ତେବେ ତାଙ୍କର ଭଲ ସେବା ହେବ। ଯେଉଁମାନେ ଦେହି ଅଭିମାନୀ ହୋଇ ବସନ୍ତି ସେମାନେ ଆତ୍ମାକୁ ହିଁ ଦେଖିଥାନ୍ତି। ଏହିପରି ଖୁବ୍ ଅଭ୍ୟାସ କର। ଆରେ, ଉଚ୍ଚ ପଦ ପାଇବାକୁ ହେଲେ କିଛି ତ ପରିଶ୍ରମ କରିବାକୁ ହେବ, ତେଣୁ ବର୍ତ୍ତମାନ ଆତ୍ମାଙ୍କ ପାଇଁ ଏହି ମେହନତ ରହିବ। ଏହି ରୁହାନୀ ଜ୍ଞାନ ଥରେ ମାତ୍ର ମିଳୁଛି, ଆଉ କେବେ ହେଲେ ମିଳିବ ନାହିଁ, ନା କଳିଯୁଗରେ ନା ସତ୍ୟଯୁଗରେ ମିଳିବ। କେବଳ ସଙ୍ଗମ ଯୁଗରେ ତାହା ପୁଣି କେବଳ ବ୍ରାହ୍ମଣମାନଙ୍କୁ ଏହା ବ୍ରାହ୍ମଣମାନଙ୍କୁ ଏହାକୁ ବୁଦ୍ଧିରେ ପକ୍କା କରିନିଅ। ବ୍ରାହ୍ମଣ ହେଲେ ହିଁ ଦେବତା ହେବ, ବ୍ରାହ୍ମଣ ନହେଲେ ପୁଣି ଦେବତା କିପରି ହେବ। ସଙ୍ଗମ ଯୁଗରେ ହିଁ ଆମେ ଏହି ପରିଶ୍ରମ କରୁଛେ, ଅନ୍ୟ କୌଣସି ସମୟରେ ଏପରି କେହି କହିବେ ନାହିଁ ଯେ ନିଜକୁ ଆତ୍ମା, ଅନ୍ୟକୁ ମଧ୍ୟ ଆତ୍ମା ଭାବି ତାଙ୍କୁ ଜ୍ଞାନ ଦିଅ। ବାବା ଯାହା ବୁଝାଉଛନ୍ତି ତା ଉପରେ ବିଚାର ସାଗର ମନ୍ଥନ କର, ନିର୍ଣ୍ଣୟ କର ଯେ କଣ ଏହା ଠିକ, ଏହା ଆମର ଫାଇଦା କଥା ତ, ଆମର ଅଭ୍ୟାସ ହୋଇଯିବ ଯେ ବାବାଙ୍କର ଶିକ୍ଷାକୁ ଆମକୁ ଭାଇ ମାନଙ୍କୁ ଦେବାକୁ ହେବ, ପୁରୁଷ ମହିଳା ଉଭୟଙ୍କୁ ଦେବାକୁ ହେବ, ଆତ୍ମାମାନଙ୍କୁ ହିଁ ଦେବାକୁ ପଡ଼ିବ। ଆତ୍ମା ହିଁ ମେଲ୍ ଫିମେଲ୍ ହେଉଛି, ଭାଇ ଭଉଣୀ ହେଉଛି। ବାବା କହୁଛନ୍ତି ମୁଁ ତୁମ ପିଲାମାନଙ୍କୁ ଜ୍ଞାନ ଦେଉଛି, ମୁଁ ପିଲାମାନଙ୍କ ଆଡ଼କୁ ଆତ୍ମାମାନଙ୍କୁ ହିଁ ଦେଖୁଛି ଏବଂ ଆତ୍ମାମାନେ ମଧ୍ୟ ବୁଝୁଛନ୍ତି ଯେ ଆତ୍ମାର ପିତା ପରମାତ୍ମା ଜ୍ଞାନ ଦେଉଛନ୍ତି। ତେବେ ଏହାକୁ ହିଁ ଆତ୍ମ ଅଭିମାନୀ ହେବା କୁହାଯିବ, ଏହାକୁ ହିଁ କୁହାଯାଉଛି ଆତ୍ମାର ପରମାତ୍ମାଙ୍କ ସହିତ ଆଧ୍ୟାତ୍ମିକ ଜ୍ଞାନର ଲେନ୍ଦେନ। ଏହି ବାବା ଶିକ୍ଷା ଦେଉଛନ୍ତି କି ଯେତେବେଳେ କୌଣସି ବି ଅତିଥି ଆଦି ଆସୁଛନ୍ତି ତେବେ ମଧ୍ୟ ନିଜକୁ ଆତ୍ମା ଭାବ, ଆତ୍ମାକୁ ବାବାଙ୍କ ପରିଚୟ ଦେବାକୁ ହେବ। ଆତ୍ମାରେ ହିଁ ଜ୍ଞାନ ଅଛି, ଶରୀରରେ ନୁହେଁ, ତେଣୁ ତାଙ୍କୁ ମଧ୍ୟ ଆତ୍ମା ଭାବି ଜ୍ଞାନ ଦେବାକୁ ହେବ, ଏହାଦ୍ୱାରା ତାଙ୍କୁ ମଧ୍ୟ ଭଲ ଲାଗିବ, ଅନୁଭବ ହେବ ଯେପରିକି ଏହି ଶକ୍ତି ତୁମ ମୁଖରେ ଅଛି। ଏହି ଜ୍ଞାନର ତରବାରୀରେ ଶକ୍ତି ଭରିଯିବ, କାହିଁକି ନା ଦେହି ଅଭିମାନୀ ହେଉଛ ନା, ତେଣୁ ଏହାକୁ ମଧ୍ୟ ଅଭ୍ୟାସ କରିଦେବ। ବାବା କହୁଛନ୍ତି ବିଚାର କର, ଏହା ଠିକ, ସନ୍ତାନମାନଙ୍କ ନିମନ୍ତେ ମଧ୍ୟ ଏହା କୌଣସି ନୂଆ କଥା ନୁହେଁ, କାହିଁକି ନା ବାବା ସହଜ କରି ବୁଝାଉଛନ୍ତି। ଆମେ ଚକ୍ର ଲଗାଇଲେ ଏବେ ନାଟକ ପୁରା ହେଉଛି। ଏବେ ବାବା ସ୍ମୃତିରେ ରହିବା, ତୁମ ପ୍ରଧାନ ସ୍ୱତଃପ୍ରଧାନ ହୋଇ ସ୍ୱତଃପ୍ରଧାନ ଦୁନିଆର ମାଲିକ ହେଉଛ, ପୁଣି ଏହିପରି ହିଁ ସିଡ଼ି ଓହ୍ଲାଉଛୁ। ଦେଖ ବାବା କେତେ ସହଜ କରି ବତାଉଛନ୍ତି, ପ୍ରତ୍ୟେକ 5000 ବର୍ଷ ପରେ ମୋତେ ଆସିବାକୁ ପଡ଼ୁଛି। ରାମା ପ୍ଲାନ ଅନୁସାରେ ମୁଁ ବନ୍ଧାୟମାନ ଅଟେ, ଏଠାକୁ ଆସି ପିଲାମାନଙ୍କୁ ବହୁତ ସହଜ ଯୋଗର ଯାତ୍ରା ଶିଖଉଛି। ବାବାଙ୍କ ସ୍ମୃତିରେ ଅନ୍ତିମ ମତି ଅନୁସାରେ ଗତି ପ୍ରାପ୍ତ ହେଉଛି, ଏହା ବର୍ତ୍ତମାନ ସମୟର ଗାୟନ ଅଟେ, ଏହା ହିଁ ଅନ୍ତିମ କାଳର ସମୟ। ଏହି ସମୟରେ ବାବା ବସି ଯୁକ୍ତି ବତାଉଛନ୍ତି ଯେ ମୋତେ ମନେ ପକାଇଲେ ସଦ୍ଗତି ହୋଇଯିବ। ପିଲାମାନେ ମଧ୍ୟ ବୁଝୁଛନ୍ତି ଯେ ପାଠପଢା ଦ୍ୱାରା ଏହିପରି ହେବୁ, ଅମୁକ ହେବୁ, ଏଥିରେ ମଧ୍ୟ ସେହିପରି ହେଉଛି କି ମୁଁ ଯାଇ ନୂଆ ଦୁନିଆର ଦେବୀ ଦେବତା ହେବି, କୌଣସି ନୂଆ କଥା ନୁହେଁ। ବାବା ତ ବାରମ୍ବାର କହୁଛନ୍ତି ନଥିଙ୍ଗ ନ୍ୟୁ, ଅର୍ଥାତ୍ କିଛି ନୂଆ ନୁହେଁ। ଏହି ସିଡ଼ିରେ ତ ଓହ୍ଲାଇବାକୁ ପଡ଼ିବା ଚଢ଼ିବାକୁ ହେବ, ଜିନିର କାହାଣୀ ରହିଛି ନା, ତାକୁ ସିଡ଼ି ଚଢ଼ିବା ଏବଂ ଓହ୍ଲାଇବାର କାମ ଦିଆଯାଇଥିଲା। ଏହି ନାଟକ ହିଁ ହେଉଛି ଚଢ଼ିବା ଏବଂ ଓହ୍ଲାଇବାର। ଯୋଗର ଯାତ୍ରା ଦ୍ୱାରା ତୁମେ ବହୁତ ମଜବୁତ ହୋଇଯିବ, ସେଥିପାଇଁ ଭିନ୍ନ ଭିନ୍ନ ପ୍ରକାରରେ ବାବା ସନ୍ତାନମାନଙ୍କୁ ବସି ଶିଖାଉଛନ୍ତି ଯେ ପିଲାମାନେ ଏବେ ଦେହି ଅଭିମାନୀ ହୁଅ, ଏବେ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ, ତୁମେ ଆତ୍ମା ପୁରା 84 ଜନ୍ମ ନେଇ ତୁମ ପ୍ରଧାନ ହେଉଛ, ଭାରତବାସୀ ହିଁ ସ୍ୱତଃରଜ ତୁମ ହେଉଛନ୍ତି, ଅନ୍ୟ କୌଣସି ଦେଶବାସୀ କୁହାଯିବ ନାହିଁ ଯେ ପୁରା 84 ଜନ୍ମ ନେଉଛନ୍ତି। ବାବା ଆସି କହୁଛନ୍ତି ଯେ ନାଟକରେ ପ୍ରତ୍ୟେକ ଆତ୍ମାର ପାର୍ଟ ନିଜସ୍ୱ ଅଟେ, ଆତ୍ମା କେତେ ଛୋଟ, ବୈଜ୍ଞାନିକମାନଙ୍କ ବୁଦ୍ଧିରେ ଆସିବ ନାହିଁ ଯେ ଏତେ ଛୋଟ ଆତ୍ମାରେ ଏହି ଅବିନାଶୀ ପାର୍ଟ କିପରି ଭରି ହୋଇଛି, ଏହା ହେଲା ସବୁଠାରୁ ଚମତ୍କାର କଥା। ଏତେ ଛୋଟ ଆତ୍ମା କେତେ ପାର୍ଟ କରୁଛି ତାହା ମଧ୍ୟ ଅବିନାଶୀ, ଏହି ଡ୍ରାମା ମଧ୍ୟ ଅବିନାଶୀ ଏବଂ ପୂର୍ବ ପ୍ରସ୍ତୁତ ଅଟେ, ଏପରି କେହି କହିବେ ନାହିଁ ଯେ କେବେ ତିଆରି ହେଲା ନା, ଏହା ପ୍ରକୃତି ଅଟେ। ଏହି ଜ୍ଞାନ ବହୁତ ୱଣ୍ଡରଫୁଲ, ଅର୍ଥାତ୍ କେବେ କେହି ଏ ଜ୍ଞାନ ବତାଇ ପାରିବେ ନାହିଁ, କାହାର ବି ଶକ୍ତି ନାହିଁ ଯେ ଏହି ଜ୍ଞାନକୁ ବୁଝାଇ ପାରିବେ। ତେଣୁ ବାବା ପିଲାମାନଙ୍କୁ ଦିନ ପ୍ରତିଦିନ ବୁଝାଇ ଚାଲିଛନ୍ତି, ଏବେ ଏହି ଅଭ୍ୟାସ କର ଯେ ମୁଁ ଆତ୍ମା ନିଜ ସମାନ କରିବା ପାଇଁ ଆତ୍ମା ଭାଇକୁ ଜ୍ଞାନ ଦେଉଛି। ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ସମସ୍ତ ଆତ୍ମାଙ୍କର ହକ୍ ରହି ବାବା ଆସିଛନ୍ତି ସବୁ ଆତ୍ମାକୁ ନିଜ ନିଜର ଶାନ୍ତି ଅଥବା ସୁଖର ସମ୍ପତ୍ତି ଦେବା ପାଇଁ। ଆମେ ରାଜଧାନୀରେ ଥିବା ସମୟରେ ବାକି ସମସ୍ତେ ଶାନ୍ତିଧାମରେ ଥିବେ, ପଛରେ ଜୟ ଜୟକାର ହେବ, ଏଠାରେ ସୁଖ ହିଁ ସୁଖ ରହିବ। ସେଥିପାଇଁ ବାବା କହୁଛନ୍ତି ପବିତ୍ର ହେବାକୁ ପଡ଼ିବ, ଯେତେ ଯେତେ ତୁମେ ପବିତ୍ର ହେବ ସେତେ ଆକର୍ଷଣ ଚଢ଼ିବ। ବିଲକୁଲ ପବିତ୍ର ହୋଇଗଲେ ତୁମେ ସିଂହାସନର ଅଧିକାରୀ ହୋଇଯିବ, ତେଣୁ ଏହି ଅଭ୍ୟାସ କର। ଏପରି ଭାବ ନାହିଁ ଯେ ବାସ୍ ଏହା ଶୁଣିଲି ଏବଂ କାନରୁ ବାହାର କରିଦେଲି, ନା, ଏହି ଅଭ୍ୟାସ ବିନା ତୁମେ ଚାଲିପାରିବ ନାହିଁ। ନିଜକୁ ଆତ୍ମା ବୋଲି ଭାବ, ଆତ୍ମା ଭାଇ ଭାଇକୁ ବସି ବୁଝାଅ। ରୁହାନୀ ବାବା ରୁହାନୀ ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି, ଏହାକୁ ରୁହାନୀ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି। ଏହି ଜ୍ଞାନ ଆଧ୍ୟାତ୍ମିକ ପିତା ହିଁ ଦେଉଛନ୍ତି। ପିଲାମାନେ ଯେତେବେଳେ ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇଯିବେ, ଏକଦମ ପବିତ୍ର ହୋଇଯିବେ, ତେବେ ଯାଇ ସତ୍ୟଯୁଗ ସିଂହାସନର ମାଲିକ ହେବେ। ଯିଏ ପବିତ୍ର ହେବେ ନାହିଁ ସେମାନେ ମାଳାରେ ମଧ୍ୟ ଆସିବେ ନାହିଁ। ମାଳାର ତ କୌଣସି ଅର୍ଥ ଥିବ ନା, ମାଳର ରହସ୍ୟକୁ ଅନ୍ୟ କେହି ମଧ୍ୟ ଜାଣିନାହାନ୍ତି। ମାଳା କାହିଁକି ଗଡ଼ାଉଛନ୍ତି? କାହିଁକି ନା ସେମାନେ ବାବାଙ୍କୁ ବହୁତ ସହଯୋଗ କରୁଛନ୍ତି। ଏବେ କାହିଁକି ସ୍ମରଣ ନ କରାଯିବ? ତୁମକୁ ସ୍ମରଣ ମଧ୍ୟ କରାଯାଉଛି ଏବଂ ପୂଜା ମଧ୍ୟ କରାଯାଉଛି ଏବଂ ତୁମ ଶରୀରକୁ ମଧ୍ୟ ପୂଜା କରାଯାଉଛି। ମୋର ତ କେବଳ ଆତ୍ମାକୁ ହିଁ ପୂଜା କରାଯାଉଛି। ଦେଖ, ତୁମର ଡବଲ ପୂଜା ହେଉଛି, ମୋ ଠାରୁ ମଧ୍ୟ ଅଧିକ। ତୁମେ ଦେବତା ହୋଇଥିବାରୁ ଦେବତାମାନଙ୍କର ମଧ୍ୟ ପୂଜା କରାଯାଉଛି, ସେଥିପାଇଁ ତୁମେ ଅଧିକ ପୂଜା ପାଇ ପାଉଛ ତଥା ବିଶ୍ୱର ମାଲିକ ମଧ୍ୟ ହେଉଛ। ଦେଖ ତୁମକୁ କେତେ ଶ୍ରେଷ୍ଠ କରୁଛି। ଯେପରି ଗେହ୍ଲା ସନ୍ତାନମାନଙ୍କୁ ବହୁତ ସ୍ନେହ ଥିବା କାରଣରୁ ତାକୁ କୋଳରେ ବସାଇଥାନ୍ତି, ମୁଣ୍ଡ ଉପରେ ମଧ୍ୟ ବସାଇ ଦେଇଛନ୍ତି, ସେହିପରି ବାବା ଏକଦମ ମୁଣ୍ଡ ଉପରେ ବସାଇ ଦେଉଛନ୍ତି। ଆଚ୍ଛା, ମିଠେ ମିଠେ ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ସନ୍ତାନଙ୍କର ଆତ୍ମିକ ସନ୍ତାନମାନଙ୍କ ଧାରଣା ପାଇଁ ମୁଖ୍ୟ ସାର ଏକ ନମ୍ବର ଗାୟନ ଏବଂ ପୂଜନ ଯୋଗ୍ୟ ହେବା ପାଇଁ ସ୍ପିରିଚୁଆଲ ଅର୍ଥାତ୍ ଆତ୍ମ ଅଭିମାନୀ ହେବାକୁ ପଡ଼ିବ, ପବିତ୍ର ହେବାକୁ ହେବ, ଆତ୍ମ ଅଭିମାନୀ ହେବାର ପରିଶ୍ରମ କରିବାକୁ ପଡ଼ିବ। ଦୁଇ, ମନମନା ଭାବ ଅଭ୍ୟାସ ଦ୍ୱାରା ଅପାର ଖୁସିରେ ରହିବାକୁ ହେବ, ନିଜକୁ ଆତ୍ମା ଭାବି ଆତ୍ମା ସହିତ କଥା ହେବାକୁ ପଡ଼ିବ, ଆଖିକୁ ସିଧିଲେ ଅର୍ଥାତ୍ ନିର୍ବିକାରୀ କରିବାକୁ ପଡ଼ିବ। ବରଦାନ ମାଷ୍ଟର ରଚୟିତା ସ୍ଥିତି ଦ୍ୱାରା ବିପଦ ସମୟରେ ମଧ୍ୟ ମନୋରଞ୍ଜନ ଅନୁଭବ କରୁଥିବା ସମ୍ପୂର୍ଣ୍ଣ ଯୋଗୀ ଭବ। ବିସ୍ତାର ମାଷ୍ଟର ରଚୟିତା ସ୍ଥିତିରେ ସ୍ଥିତ ହୋଇ ରହିବା ଦ୍ୱାରା ବଡ଼ରୁ ବଡ଼ ବିପଦ ବା ପରିସ୍ଥିତି ଏକ ମନୋରଞ୍ଜନର ଦୃଶ୍ୟ ଅନୁଭବ ହେବ, ଯେପରି ମହାବିନାଶ ଭଳି ବିପତ୍ତିକୁ ମଧ୍ୟ ସ୍ୱର୍ଗର ଗେଟ୍ ଖୋଲିବାର ଆଧାର ବୋଲି କହୁଛ, ସେହିପରି ଯେକୌଣସି ପ୍ରକାରର ଛୋଟ ବା ବଡ଼ ସମସ୍ୟା ବା ବିପଦ ମନୋରଞ୍ଜନର ଦୃଶ୍ୟ ଭଳି ଦେଖାଯାଉ। ହାଏ ହାଏ ପରିବର୍ତ୍ତେ ମୁଖରୁ ଓହୋ ଶବ୍ଦ ବାହାରୁ, ଅର୍ଥାତ୍ ଦୁଃଖଦ ପରିସ୍ଥିତି ମଧ୍ୟ ସୁଖଦାୟୀ ଅନୁଭବ ହେଉ, ତେବେ ଦୁଃଖ ଏବଂ ସୁଖର ଜ୍ଞାନ ଥିଲେ ମଧ୍ୟ ତାର ପ୍ରଭାବରେ ଆସୁନଥିବା ଦୁଃଖକୁ ମଧ୍ୟ ସୁଖର ଦିନ ଆସିବାର ଆଧାର ମନେ କରୁଥିବ। ଏବେ କୁହାଯିବ ସମ୍ପୂର୍ଣ୍ଣ ସ୍ଲୋଗାନ, ହୃଦୟ ସିଂହାସନକୁ ଛାଡ଼ି ସାଧାରଣ ସଂକଳ୍ପ କରିବା ଅର୍ଥ ଧରଣୀ ଉପରେ ପାଦ ରଖିବା, ଅବ୍ୟକ୍ତ ଇସାରା। ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମ କରିବା ସମୟରେ ଶରୀରରେ ମଧ୍ୟ
ହାଲକା ପଣିଆ ମନେ ମନର ସ୍ଥିତିରେ ମଧ୍ୟ ହାଲକା ପଣିଆର ଅନୁଭବ ହେଉ କର୍ମର ଫଳାଫଳ ମନକୁ ଆକର୍ଷଣ ନ କରୁ କାର୍ଯ୍ୟ ଯେତେ ଯେତେ ବଢ଼ି ଚାଲିଥିବ ହାଲକା ପଣିଆ ମଧ୍ୟ ସେତିକି ବଢ଼ି ଚାଲିଥିବ କର୍ମ ନିଜ ଆଡ଼କୁ ଆକର୍ଷିତ ନ କରୁ ବରଂ ନିର୍ଦ୍ଦେଶ କର୍ତ୍ତା ମାଲିକ ହୋଇ କର୍ମ କରାଉଛନ୍ତି ଏବଂ କରିବା ବାଲା କର୍ମ ଇନ୍ଦ୍ରିୟ ଗୁଡ଼ିକୁ ନିମିତ୍ତ ହୋଇ କର୍ମ କରୁଛନ୍ତି ଯଦି ଏହି ଅଭ୍ୟାସକୁ ବଢ଼ାଇ ଚାଲିବ ତେବେ ସମ୍ପନ୍ନ ତଥା କର୍ମାତୀତ ସହଜରେ ହୋଇଯିବ ଓମ୍ ଶାନ୍ତି।